ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରକୃତି ଅନୁକୂଳ ଜୀବନଶୈଳୀ ଭାରତୀୟ ସଂସ୍କୃତିରେ ଏକ ବୈଶିଷ୍ଟ୍ୟ ବୋଲି କହିଲେ ରାଷ୍ଟ୍ରପତି। ସାଂସଦଙ୍କ ଦରମା, ଦୈନିକ ଭତ୍ତା ଏବଂ ପେନ୍ସନ୍ ପରିମାଣ ବୃଦ୍ଧି କଲେ କେନ୍ଦ୍ର ସରକାର। ରାଜ୍ୟରେ ଏପର୍ଯ୍ୟନ୍ତ 24 ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ ପିଏମ୍ ଆବାସ ଯୋଜନା ଅଧୀନରେ ପଞ୍ଜୀକରଣ କରିଛନ୍ତି, ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ। ଏବଂ ଅପରିବର୍ତ୍ତିତ ରହିଲା ବିଦ୍ୟୁତ୍ ଦର, ଡିଜିଟାଲ୍ ପେମେଣ୍ଟରେ 4% ରିହାତି ପୂର୍ବଭଳି ବଳବତ୍ତର ରହିଛି ବୋଲି ସୂଚନା ଦେଲେ ଓଇଆର୍ସି ସଚିବ। ପ୍ରକୃତି ଅନୁକୂଳ ଜୀବନଶୈଳୀ ଭାରତୀୟ ସଂସ୍କୃତିରେ ଏକ ବୈଶିଷ୍ଟ୍ୟ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନୟାଗଡ଼ ଜିଲ୍ଲା କାଳିଆପଲ୍ଲୀଠାରେ ଭାରତୀୟ ବିଶ୍ୱାବସୁ ଶବର ସମାଜର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଆଦିବାସୀ ସମ୍ପ୍ରଦାୟ ଜଙ୍ଗଲ ଏବଂ ଗଛକୁ ଦେବତା ଭାବରେ ପୂଜା କରନ୍ତି। ସେମାନଙ୍କ କଳା ଓ ସଂସ୍କୃତିର ସଂରକ୍ଷଣ, ପ୍ରସାର ଏବଂ ଆଦିବାସୀଙ୍କ ସଶକ୍ତିକରଣ ଓ ଆତ୍ମନିର୍ଭରଶୀଳତା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ତେବେ ଏ ଦିଗରେ ଜନସଚେତନତା ବୃଦ୍ଧି ପାଇଁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। କାଳିଆପଲ୍ଲୀରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଉପରେ ରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି।
କିମ୍ବଦନ୍ତୀ କହେ, ଏହି କାଳିଆପଲ୍ଲୀ ଥିବା ଶବର ରାଜା ବିଶ୍ୱବସୁଙ୍କର ବାସସ୍ଥଳୀ। ଏହି ସ୍ଥାନକୁ ଅବହେଳା କରିବା ନିଜ ମାକୁ ଅବହେଳା କରିବା ସହିତ ସମାନ। ଏ ମାଟିର ପ୍ରାକୃତିକ ଶୋଭାରାଜୀ ସାଙ୍ଗକୁ ଏଠାରେ ଲୋକକଥା ଓ କିମ୍ବଦନ୍ତୀ କାଳିଆପଲ୍ଲୀର ଗୁରୁତ୍ୱକୁ ବହୁଗୁଣିତ କରିଛି। ଏହା ଏକ ଲୋକପ୍ରିୟ ପର୍ଯ୍ୟଟନ କ୍ଷେତ୍ରର ସମ୍ଭାବନା ବହନ କରୁଛି, ତେଣୁ ଏହାକୁ ମଧ୍ୟ ଆମେ ତାହାକୁ ପୁନରୁଦ୍ଧାର କରି ତାହାକୁ ଏକ ପର୍ଯ୍ୟଟନ କ୍ଷେତ୍ର ଭାବରେ ଆମେ ପରିବର୍ତ୍ତନ କରିପାରିବା ଏବଂ ଆଗାମୀ ଦିନରେ ଏହାର ପୁନରୁଦ୍ଧାର କରି ଏ ଅଞ୍ଚଳକୁ ଆମେ ବିକଶିତ କରିପାରିବା।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ନୟାଗଡ଼ରେ ପହଞ୍ଚିବା ପରେ ପ୍ରଥମେ କଣ୍ଟିଲୋଠାରେ ଶ୍ରୀ ନୀଳମାଧବଙ୍କୁ ଦର୍ଶନ କରିଥିଲେ। କଣ୍ଟିଲୋ ବଜାରାଞ୍ଚଳ ଦେଇ ପଶ୍ଚିମ ଦ୍ୱାରଠାରୁ ନବନିର୍ମିତ ଲିଫ୍ଟ ଏବଂ ସ୍କାଇବ୍ରିଜ୍ରେ ରାଷ୍ଟ୍ରପତି ମନ୍ଦିରକୁ ପ୍ରବେଶ କରିଥିଲେ। ଗର୍ଭଗୃହରେ ରାଷ୍ଟ୍ରପତି ଠାକୁରଙ୍କର ପୂଜାର୍ଚ୍ଚନା କରିଥିଲେ। ଏହି କାର୍ଯ୍ୟକ୍ରମଗୁଡ଼ିକରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉପସ୍ଥିତ ଥିଲେ। କେନ୍ଦ୍ର ସରକାର ସାଂସଦଙ୍କର ଦରମା, ଦୈନିକ ଭତ୍ତା ଏବଂ ପେନ୍ସନ୍ ପରିମାଣ ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ହାର ଅନୁଯାୟୀ ଏଣିକି ସାଂସଦମାନେ ମାସିକ ଦରମା 1 ଲକ୍ଷ ଟଙ୍କା ପରିବର୍ତ୍ତେ 1,24,000 ଟଙ୍କା ପାଇବେ। ସେହିଭଳି ଦୈନିକ ଭତ୍ତାକୁ 2,000 ଟଙ୍କାରୁ 2,500 ଟଙ୍କାକୁ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ପୂର୍ବତନ ସାଂସଦଙ୍କର ପେନ୍ସନ୍ ପରିମାଣ ପୂର୍ବରୁ 25,000 ଟଙ୍କା ଥିବାବେଳେ ଏହାକୁ 31,000 ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ହାର 2023 ମସିହା April 1ରୁ ପିଛିଲା ଭାବେ ଲାଗୁ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ସ୍ୱଷ୍ଟ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ଗୁରୁବାର ପ୍ରବଳ କୁଆପଥରଜନିତ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ଜିଲ୍ଲାର 13ଟି ବ୍ଲକର 51ଟି ଗ୍ରାମର 8,547 ଜଣ ପ୍ରଭାବିତ ହୋଇଥିଲେ। ବିଧାନସଭାରେ ଆଜି ମୟୂରଭଞ୍ଜ ଜିଲ୍ଲାରେ କାଳବୈଶାଖୀ ଉପରେ ବିବୃତ୍ତି ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହା କହିଛନ୍ତି। ସେ କହିଛନ୍ତି, ପ୍ରଭାବିତ ଲୋକଙ୍କୁ ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ 24ଟି ରିଲିଫ୍ ଶିବିର ମାଧ୍ୟମରେ ଶୁଖିଲା ଏବଂ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ସ୍ୱାସ୍ଥ୍ୟସେବା ପ୍ରଦାନ ଲକ୍ଷ୍ୟରେ ପ୍ରଭାବିତ ଅଞ୍ଚଳରେ 15ଟି ଡାକ୍ତରୀ ଦଳଙ୍କୁ ମୁତୟନ କରାଯାଇଥିଲା। ଅଗ୍ରାଧିକାର ଭିତ୍ତିରେ ଜିଲ୍ଲାକୁ ପଲିଥିନ୍ ଯୋଗାଇ ଦିଆଯାଇଛି। ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ବାଙ୍ଗିରିପୋଷି ଏବଂ ସାରସକଣା ବିଧାୟକ ପ୍ରଭାବିତ ଅଞ୍ଚଳରେ ଉପସ୍ଥିତ ରହିଥିଲେ। ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଓ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗତ ଶନିବାର ଦିନ କ୍ଷେତ୍ରୀୟ ପରିଦର୍ଶନ କରିବା ସହ ପରିସ୍ଥିତିର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କୁ କ୍ଷୟକ୍ଷତିର ପ୍ରାରମ୍ଭିକ ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରାରମ୍ଭିକ ରିପୋର୍ଟ ଆଧାରରେ ପ୍ରଭାବିତ ଅଞ୍ଚଳ ପାଇଁ 20,38,00,000 ଟଙ୍କା ମଞ୍ଜୁର କରାଯାଇଥିଲା। ମନ୍ତ୍ରୀ ଶ୍ରୀ ପୂଜାରୀ ଗୃହରେ ସୂଚନା ଦେଇ କହିଛନ୍ତି, ଗତକାଲି ସେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ବିଶେଷ ପ୍ରଭାବିତ ବିଶୋଇ ଏବଂ ବାଙ୍ଗିରିପୋଷି ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ପ୍ରାଥମିକ ଆକଳନ ଅନୁଯାୟୀ 3,514 ବାସଗୃହ କ୍ଷତିଗ୍ରସ୍ତ ହୋଇଥିବାବେଳେ 442 ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ଆକଳନ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବଜେଟ୍ ଅଧିବେଶନର 11ଦିନରେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପୂର୍ବାହ୍ନରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଏପର୍ଯ୍ୟନ୍ତ 24,22,711 ଜଣ ପିଏମ୍ ଆବାସ ଯୋଜନା ଅଧୀନରେ ପଞ୍ଜୀକରଣ କରିଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ବିଧାନସଭାରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ଯୋଜନା ଅଧୀନରେ ଆବାସ ଯୋଗାଣରେ ପାତର ଅନ୍ତର ହେବ ନାହିଁ। ତେବେ କିଛି ହିତାଧିକାରୀ ବାଦ୍ ପଡ଼ିଥିବା ସଂକ୍ରାନ୍ତ ଅଭିଯୋଗ ଉପରେ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି, ଜିଲ୍ଲାପାଳ ଏବଂ ସିଡିଓଙ୍କ ପାଖରେ ଏନେ ଲିଖିତ ଅଭିଯୋଗ ଦାଖଲ କରିବାକୁ ପଡ଼ିବ। ଏହି ଯୋଜନାର ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିଲେ ସର୍ଭେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। କଳାହାଣ୍ଡିରେ ଆସନ୍ତା 30 ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତୋଦୟ ଯୋଜନାରେ 50,000 ବାସଗୃହ ବଣ୍ଟନ କରିବେ ବୋଲି ମନ୍ତ୍ରୀ ଶ୍ରୀ ନାୟକ ଗୃହରେ ସୂଚନା ଦେଇଛନ୍ତି। ରାଜ୍ୟର ସରକାରୀ ଡାକ୍ତରଖାନାଗୁଡ଼ିକରେ 5,175 ଡାକ୍ତର ପଦବୀ ଖାଲି ପଡ଼ିଛି। ବିଧାନସଭାରେ ଆଜି ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସେଥିମଧ୍ୟରୁ ରାଜ୍ୟର ମେଡିକାଲ କଲେଜଗୁଡ଼ିକରେ 1,054 ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ଚଳିତ ବର୍ଷ ରାଜ୍ୟରେ 20,904 ନୂଆ ନଳକୂପ ଖନନ କରାଯିବ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ବିଧାନସଭାରେ ସୂଚନା ଦେଇଛନ୍ତି। ଗ୍ରୀଷ୍ମର ଜଳସଙ୍କଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆସନ୍ତା ଜୁନ୍ ମାସ 15 ତାରିଖ ସୁଦ୍ଧା ନଳକୂପ ଖନନ କାର୍ଯ୍ୟ ଶେଷ କରିବାକୁ ପଦକ୍ଷେପ ନିଆଯାଉଛି। ଆବଶ୍ୟକ କ୍ଷେତ୍ରରେ ଆଉ ଅଧିକ 1,000 ନଳକୂପ ଖନନ କରାଯିବ ବୋଲି ସେ କହିଛନ୍ତି। ଏଥିପାଇଁ 354 କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁରଠାରେ ଅନୁଷ୍ଠିତ ବ୍ଲକସ୍ତରୀୟ ଶିବିରରେ 125 ଅଭିଯୋଗର ଶୁଣାଣି ହୋଇଥିଲା। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଅଭିଯୋଗଗୁଡ଼ିକର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 49 ଅଭିଯୋଗ ଉପରେ ଶୁଣାଣି ହୋଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ତ ବ୍ଲକ କାର୍ଯ୍ୟାଳୟଠାରେ ପଞ୍ଜିକୃତ ହୋଇଥିବା 119 ଅଭିଯୋଗର ଶୁଣାଣି ହୋଇଥିଲା। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ସିଆଳି ଗ୍ରାମସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନଅଭିଯୋଗ ଶୁଣାଣିରେ 79 ଦରଖାସ୍ତ ଉପରେ ଶୁଣାଣି ହୋଇଥିଲା। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକସ୍ତରୀୟ ଯୁଗ୍ମ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 37 ଅଭିଯୋଗର ଶୁଣାଣି ହୋଇଛି। 4 ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ଜନଶୁଣାଣି ଶିବିର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏଥିରେ 105 ଅଭିଯୋଗର ଶୁଣାଣି ହୋଇଥିଲା। 2 ଜଣଙ୍କୁ ରେଡ୍କ୍ରସ୍ ପାଣ୍ଠିରୁ 15,000 ସହାୟତା ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସାନଟେମରା ଗ୍ରାମଠାରେ ଜିଲ୍ଲା ପୁଲିସ୍ ପକ୍ଷରୁ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ଏବଂ ଅପରାଧିକ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ପୁଲିସ୍ ବିଭାଗ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏଥିରେ 500 ଲୋକ ଯୋଗ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ରାଜ୍ୟରେ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରହିଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ସଚିବ ପ୍ରିୟବ୍ରତ ପଟ୍ଟନାୟକ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଡିଜିଟାଲ୍ ପେମେଣ୍ଟରେ 4% ରିହାତି ପୂର୍ବଭଳି ବଳବତ୍ତର ରହିବ। ସେହିପରି 2 କିଲୋୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର କ୍ଷେତ୍ରରେ ଶୁଳ୍କକୁ ଛାଡ଼ କରାଯାଇଥିବା ସେ ସୂଚନା ଦେଇଛନ୍ତି।
ସ୍କିମ୍ ଅନୁସାରେ 2 କିଲୋୱାଟ୍ ପର୍ଯ୍ୟନ୍ତ ଯେଉଁମାନଙ୍କର ସବୁ ସ୍ମାର୍ଟ ମିଟର ଅଛି ତାଙ୍କ ପାଇଁ ମିଟର ରେଣ୍ଟ ଛାଡ଼ କରାଯାଇଛି। ସେହିଭଳି ଇଲେକ୍ଟ୍ରିସିଟି ବିଲ୍ ଯେଉଁମାନେ ଇ ବିଲ୍ ନେବେ, ଯେଉଁମାନେ ଆମେ ଇଲେକ୍ଟ୍ରୋନିକ୍ ବିଲ୍ ନେବେ, ଯେଉଁମାନେ ମେଲ୍ ବା ମେସେଜ୍ ଆକାରରେ ବିଲ୍ଟା ନେବେ, ସେମାନଙ୍କୁ 10 ଲେଖାଏଁ ପର୍ ବିଲ୍ ଛାଡ଼ କରାଯାଇଛି। ସେହିଭଳି ଯେଉଁମାନେ ପ୍ରିପେଡ୍
ବିଧାନସଭା ଭିତରେ ଏବଂ ବାହାରେ ବିରୋଧୀ କଂଗ୍ରେସ ଓ ବିଜେଡ଼ିର ଆଚରଣ ଏବଂ ଉଚ୍ଚାରଣ ସଂସଦୀୟ ଗଣତନ୍ତ୍ରର ବିରୁଦ୍ଧାଚରଣ କରୁଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଏବଂ ଅଚଳାବସ୍ଥାକୁ ନେଇ ଗଣମାଧ୍ୟମ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ସରକାର ଯେକୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ତେବେ କଂଗ୍ରେସ ସଦସ୍ୟଙ୍କ ଅସହଯୋଗ ଏବଂ ହଟ୍ଟଗୋଳ ଯୋଗୁଁ ଚଳିତ ଅଧିବେଶନର 11 ଦିନରେ ମଧ୍ୟ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସମାଧାନ ପାଇଁ ବାଚସ୍କତି 3 ସର୍ବଦଳୀୟ ବୈଠକ ଡକାଇଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରିପାରିନାହିଁ। ଗୃହ ମଧ୍ୟରେ କଂଗ୍ରେସ ସଦସ୍ୟଙ୍କ ଆଚରଣ ଅସମ୍ମାନଜନକ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଉଲ୍ଲେଖ କରିଛନ୍ତି। ଏହି ସମ୍ମିଳନୀରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ବିଜେପି ବିଧାୟକ ଇରାସି ସାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟଠାରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଛି। ଅତିରିକ୍ତ ଜିଲ୍ଲା ଯକ୍ଷ୍ମା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦିବାକର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସିଏଚ୍ ଜଗନ୍ନାଥ ରାଓ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀ ଯୋଗଦେଇ ଯକ୍ଷ୍ମା ରୋଗର ଲକ୍ଷଣ ଏବଂ ଏହାର ନିରାକରଣ ଉପରେ ଆଲୋଚନା କରିଥିଲେ। ପ୍ରକୃତି ଅନୁକୂଳ ଜୀବନଶୈଳୀ ଭାରତୀୟ ସଂସ୍କୃତିରେ ଏକ ବୈଶିଷ୍ଟ୍ୟ ବୋଲି କହିଲେ ରାଷ୍ଟ୍ରପତି। ସାଂସଦଙ୍କ ଦରମା, ଦୈନିକ ଭତ୍ତା ଏବଂ ପେନ୍ସନ୍ ପରିମାଣ ବୃଦ୍ଧି କଲେ କେନ୍ଦ୍ର ସରକାର। ରାଜ୍ୟରେ ଏପର୍ଯ୍ୟନ୍ତ 24 ଉର୍ଦ୍ଧ୍ୱ ହିତାଧିକାରୀ ପିଏମ୍ ଆବାସ ଯୋଜନା ଅଧୀନରେ ପଞ୍ଜିକରଣ କରିଛନ୍ତି, ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ। ଏବଂ ଅପରିବର୍ତ୍ତିତ ରହିଲା ବିଦ୍ୟୁତ୍ ଦର। ଡିଜିଟାଲ୍ ପେମେଣ୍ଟରେ 4% ରିହାତି ପୂର୍ବଭଳି ବଳବତ୍ତର ରହିଛି ବୋଲି ସୂଚନା ଦେଲେ ଓଇଆର୍ସି ସଚିବ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।